ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ତର୍ପଣ କୁମାର ପ୍ରଧାନ। ରାଇଜେ ଶେଷ କ୍ଷେପେ ଆଇବାକାଲି ମୟୂରଭଞ୍ଜ ବାଲେଶ୍ୱର ଭଦ୍ରକ ଯାଜପୁର କେନ୍ଦ୍ରାପଡ଼ାର ଜଗତସିଂହପୁର ଲୋକସଭା ଆସନ ସହିତ ଇତାର ଅଧୀନତି ଥିବାର 42ଟା ବିଧାନସଭା ଆସନ ଲାଗି ଭୋଟ୍ ହେବା। ଏଥି 6ଟା ଲୋକସଭା ଆସନ ଲାଗି ମୋଟ 66 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍। ସେନ୍ତା 42ଟା ବିଧାନସଭା ଆସନ ଲାଗି ମୋଟ 394 ଜଣ ପ୍ରାର୍ଥୀ ରହିଛନ୍। ସବୁ ମିଶିକରି 49,61,057 ଜଣ ମତଦାତା ଭୋଟ୍ ଦେବେ। ଏମାନଙ୍କର ଭିତରେ 50,88,076 ଜଣ ପୁରୁଷ, 48,72,294 ଜଣ ମହିଳା ଆର୍ 687 ଜଣ ତୃତୀୟ ଲିଙ୍ଗି ଭୋଟର ଅଛନ୍। ମତଦାନ ଲାଗି ମୋଟ 10,882 ବୁଥ୍ କରାଯାଇଛି। ଇସବୁ ବୁଥ୍ନୁ ସକାଳ 7 ବଜେନୁ ମତଦାନ ମୂଲ ହୋଇକରି ସଞ୍ଜର 6 ବଜେ ତକ୍ ଚାଲ୍ବା। ସେଆଡ଼େ ମତଦାନକେ ଶାନ୍ତିଶୃଙ୍ଖଳା ସହିତ ସାରବାର୍ ଲାଗି 126ଟା କମ୍ପାନୀ କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବଲ୍ ସିଏପିଏଫ୍ ନିୟୋଜିତ ହେବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ କହିଛନ୍। ଆଜ୍ ବିଶ୍ୱ ତମାଖୁ ବର୍ଜନ ଦିବସ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫୁ 1988 ମସିହାନୁ ଆଜିର ଦିନକେ ୱାର୍ଲଡ ନୋ ଟୋବାକୋ ଡେ ଭାବେ ସାରା ପୃଥିବୀନୁ ପାଳନ କରାଯାଉଛି। ଲୋକ ତମାଖୁ ସେବନ ଲାଗି ହେଉଥିବାର ସ୍ୱାସ୍ଥ୍ୟ ହାନି ବାବଦେ ସଚେତନ କରାବାରଟା ଇ ଦିବସ ପାଳନର ମୂଳ ଲକ୍ଷ୍ୟ ଆଏ। ଏ ବର୍ଷର ତମାଖୁ ବର୍ଜନ ଦିବସର ବିଷୟ ହେଉଛି ତମାଖୁ ଶିଳ୍ପର ହସ୍ତକ୍ଷେପନୁ ପିଲାଙ୍କୁ ସୁରକ୍ଷା ଦେବା। ତମାଖୁଥି 7,000 ଅତକା ବିଷାକ୍ତ ଦରବ ରହିଛି। ସେଥୁ 60ଟା ଦରବ କର୍କଟ ରୋଗର ମୂଳ କାରଣ ଆଏ। ତମାଖୁ ସେବନ କଲେ ଫୁସ୍ଫୁସ୍, ମୁଖଗହ୍ୱର ଆର୍ ଜିଭେ କର୍କଟ ରୋଗ ଦେଖାଦେସି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ହିସାବେ ତମାଖୁ ସେବନ ଲାଗି ଫି ବଛର 80 ଲାଖନୁ ଅତକାଲୁ କର୍କଟ ଆର୍ ମୁଖଗହ୍ୱର କଟ ରୋଗଥି ଆକ୍ରାନ୍ତଙ୍କ ଜୀବନ ଯାଉଛି। 2030 ବେଲ୍କେ ତମାଖୁ ସେବନରୁ 1/3 ମୃତ୍ୟୁ କମାବାର ଲାଗି ମିଲି ଜାତିସଂଘ ଲକ୍ଷ୍ୟ ରଖିଛି। ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ 2019-21 ଅନୁସାରେ 15ରୁ ଅତକା ବୟସର 98,08,713 ଜଣ ତମାଖୁ ସେବନ କରୁଛନ୍। ସୁସ୍ଥ ଆଉ ଭଲ ଜୀବନ ଲାଗି ତମାଖୁନୁ ଦୂରେଇ ରହିବାଟା ଜରୁରୀ ଆଏ। ଏହି ଦିବସ ଅବସରରେ ଆଜି ରାଜ୍ୟର ଭିନ୍ ଭିନ୍ ଜାଗାନ ସଚେତନତା କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ହୃଦ୍ଘାତ ସମୟାଥି ଜୀବନର ସୁରକ୍ଷା ଲାଗି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ୟୁଜିସି ତରଫୁ ଶିକ୍ଷକ, କର୍ମଚାରୀ ଆର୍ ଛାତ୍ରଛାତ୍ରୀମାନଙ୍କୁ ମୌଳିକ ପ୍ରଶିକ୍ଷଣ ଦିଆଯିବା। ଦକ୍ଷ ହୃଦ୍ରୋଗ ବିଶେଷଜ୍ଞମାନେ ଏହି ପ୍ରଶିକ୍ଷଣ ଦେବେ। ଏ ବାବଦେ ଆୟୋଗ ତରଫୁ ସବୁ ବିଶ୍ୱବିଦ୍ୟାଳୟର କୁଳପତି ଆର୍ କଲେଜ ଅଧ୍ୟକ୍ଷମାନଙ୍କୁ ଚିଠି ଲେଖାଯାଇଛି। ଏହି ତାଲିମ ବାଧ୍ୟତାମୂଳକ ହେବା ବୋଲି ୟୁଜିସି କହିଛି। ବଛରକ 1 ଲାଖ ମୃତ୍ୟୁ ହଠାତ୍ ହୃଦ୍ଘାତ ନୁ ହେଉଛି। ହୃଦ୍ଘାତ ହେବାରୁ 3-10 ମିନିଟ୍ ହେଉଛି ଗୁରୁତ୍ୱପୂର୍ଣ୍ଣ ସମୟ। ଏହି ସମୟଥି ଉଚିତ ପଦକ୍ଷେପ ଆର୍ ସର୍ବନିମ୍ନ ଚିକିତ୍ସା କରାଗଲେ ବହୁତଟେ ଜୀବନର ସୁରକ୍ଷା କରାଯାଇପାରେ ବୋଲି କୁହାଯାଇଛି। ପୁରୀ ଶ୍ରୀମନ୍ଦିରନୁ ମହାପ୍ରଭୁଙ୍କର ଭିତର ଚନ୍ଦନଯାତ୍ରା ଆସ୍ଥାନୁ ମୂଲ ହେବା। ଏହି ଅବସରରେ ଶ୍ରୀଜୀଉଙ୍କର ଆଲଟ ଲାଗି ଆର୍ ଚନ୍ଦନ ଲାଗି ନୀତି ହେବା। ଆଇବା ରବିବାର ଦିନ ଜ୍ୟେଷ୍ଠ କୃଷ୍ଣ ଏକାଦଶୀ, 6 ତାରିଖ ସାବିତ୍ରୀ ଅମାବାସ୍ୟା, 12 ତାରିଖ ଶୀତଳଷଷ୍ଠୀ ଆର୍ 18 ତାରିଖ ଦିନ ରୁକ୍ମିଣୀ ହରଣ ଏକାଦଶୀ ତିଥିନୁ ଶ୍ରୀମନ୍ଦିର ଜଳକ୍ରୀଡ଼ା ମଣ୍ଡପଠାରେ ମହାପ୍ରଭୁଙ୍କର ଜଳକ୍ରୀଡ଼ା ଉତ୍ସବ ହେବା। ମଦନମୋହନ ଆର୍ ଶ୍ରୀଦେବୀ ଆଜ୍ଞାମାଳ ପାଇକରି ରୋହିଣୀକୁଣ୍ଡ ପାଖର ଜଳକ୍ରୀଡ଼ା ମଣ୍ଡପକେ ବିଜେ ହେବେ। ଭିତର ଚନ୍ଦନଯାତ୍ରା ସରିଲାଉତରୁ ମହାପ୍ରଭୁଙ୍କର 42 ଦିନିଆ ଚନ୍ଦନଯାତ୍ରା ପୂରା ହେବା। ଭୁବନେଶ୍ୱରରୁ ମାଲେସିଆକେ ସିଧା ବିମାନ ସେବା ମୂଲ ହୋଇଛି। ଏୟାର ଏସିଆ ତରଫୁ ଇ ବିମାନ ସେବା ଜରିଏ 2 ଇଲାକାର ପର୍ଯ୍ୟଟନ କେନ୍ଦ୍ରରୁ ବିକାଶ ଆଉ ଭାରତ ଆର୍ ମାଲେସିଆ ଭିତରେ ଭଲ ସମ୍ପର୍କ ରକ୍ଷା କରାଯାଇପାରବା ବୋଲି କୁହାଯାଇଛି। ମଙ୍ଗଳବାର, ଗୁରୁବାର ଆର୍ ଶନିବାର ହପ୍ତାହକ 3 ଦିନ ଇ ବିମାନ ଚଳାଚଳ କରବା। ଏତକେ ଭୁବନେଶ୍ୱର ଯାତ୍ରୀମାନେ ସିଧାସଳଖ କ୍ୱାଲାଲମ୍ପୁର ଭିଜା ପାଇପାରବେ। ସମ୍ବଲପୁର ସହରରେ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥାକେ ଆହୁରି ଦୁରୁସ୍ତ କରବାର ଲାଗି ଅଇଁଠାପାଲିନୁ ରେମେଟ୍ ଛକ ତକ୍ ଭୂଇଁ ତଲେ 33 କେଭି ବିଦ୍ୟୁତ୍ ଲାଇନ୍ ବିଛାଯାଇଛି। ଏହି ନୂଆ ଲାଇନ୍ ଜରିଏ ରେମେଟ୍, ଅଇଁଠାପାଲି, ବୁଢ଼ାରଜା, ମୁଦିପଡ଼ା ରେଲୱେ ଷ୍ଟେସନ୍ ଇଲାକାକେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ହୋଇପାରବା ବୋଲି ବିଦ୍ୟୁତ୍ ବିତରଣ କମ୍ପାନୀ କର୍ତ୍ତୃପକ୍ଷ କହିଛନ୍। ଗଣେଶନଗର ଗ୍ରିଡ୍ ସହିତ ବିକଳ୍ପ ବ୍ୟବସ୍ଥା ଭାବେ ଅଇଁଠାପାଲି ଗ୍ରିଡ୍ ସବ୍ଷ୍ଟେସନ୍ ନୁଭିଲ୍ ନୂଆ ଲାଇନ୍ଥି ବିଦ୍ୟୁତ୍ ଯୋଗାଣ କରାଯିବା। ସମ୍ବଲପୁର ଜିଲ୍ଲାନ ଏକକାଳୀନ ଲୋକସଭା ବିଧାନସଭା ନିର୍ବାଚନ ଲାଗି ହେଉଥିବା ଭୋଟ୍ଗନ୍ତି ବାବଦେ ଗଲାକାଲି ଚନ୍ଦ୍ରଶେଖର ବେହେରା ଜିଲ୍ଲା ସ୍କୁଲ୍ରୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରାଯାଇଥିଲା। ଏଥି 491 ଜଣ ଗଣନା ସୁପରଭାଇଜର, ସହାୟକ ଆଉ ମାଇକ୍ରୋ ପର୍ଯ୍ୟବେକ୍ଷକମାନଙ୍କୁ ତାଲିମ ଦିଆଯାଇଥିଲା। ପୋଷ୍ଟାଲ ବେଲଟ୍ ଆଉ ଇଭିଏମ୍ଥି ରେକର୍ଡ ହୋଇଥିବାର ଭୋଟ୍ଗନ୍ତିଥି ମାଇକ୍ରୋ ପର୍ଯ୍ୟବେକ୍ଷକମାନଙ୍କର ଭୂମିକା, ଭିଭିପାଟ୍ ସ୍ଲିପ୍ ବାବଦେ ଏନୁ ଜିଲ୍ଲାସ୍ତରୀୟ ମାଷ୍ଟର ତାଲିମଦାତାମାନେ ପ୍ରଶିକ୍ଷଣ ଦେଇଥିଲେ। ରାଜ୍ୟରେ ଆଉ 2 ଦିନ ଗ୍ରୀଷ୍ମ ପ୍ରବାହ ଜାରି ରହିବା। ଆଜି ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ଭଲପୁର, ବରଗଡ଼, ସୁବର୍ଣ୍ଣପୁର, ବୌଦ୍ଧ, ବଲାଙ୍ଗୀର ଆର୍ ନୂଆପଡ଼ାନ ଜବର ଖରା ହେବା ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସତର୍କ କରିଛି। ସେନ୍ଦା ସମ୍ବଲପୁର, ବଲାଙ୍ଗୀର, କଲାହାଣ୍ଡି ଆର୍ ଝାରସୁଗୁଡ଼ାନ ରାତି ଭିଲ୍ ଜବର ଗୁଲଗୁଲି ହେବା। ଗଲାକାଲି ରାଜ୍ୟର ସବୁ ଅତକା ତାତି ଝାରସୁଗୁଡ଼ାନ 47 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ସେନ୍ଦା 12ଟା ଜାଗାନ ତାତି 44 ଡିଗ୍ରୀନୁ ଜହ ରହିଥିଲା। এছেনির আঞ্চলিক খবর এনু শেষ হল আরবেলর আঞ্চলিক খবর শুনিপারবে রাতে ৭:০০ থেকে ২ মিনিট থেকে জুহার।